ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ମତଗ୍ରହଣ ଆରମ୍ଭ। ଯୁଦ୍ଧବିରତି ଘୋଷଣା ପରେ ଇରାନ ସହିତ ସିଧାସଳଖ କଥାବାର୍ତ୍ତା କରିବା ଲାଗି ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ପାକିସ୍ତାନ ଯିବ ଆମେରିକୀୟ ପ୍ରତିନିଧିମଣ୍ଡଳୀ। ମରିସସ୍ ଓ ସଂଯୁକ୍ତ ଆରବ ଏମିରେଟ୍ସକୁ ଆଜିଠାରୁ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗୁଜରାଟର ସର୍ଦ୍ଦାର ପୋଷ୍ଟରେ ଆଜି ପାଳନ କରାଯାଉଛି ଶୌର୍ଯ୍ୟ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ଆସାମ, କେରଳମ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଗ୍ରହଣ ଆରମ୍ଭ ହୋଇଛି। ଏହିସବୁ ସ୍ଥାନରେ ଭୋଟଦାନ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଆସାମ ବିଧାନସଭାର 126, କେରଳମ୍ର 140 ଏବଂ ପୁଡୁଚେରୀର 30 ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ନିର୍ବାଚନକୁ ମୁକ୍ତ, ଅବାଧ ତଥା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁଡୁଚେରୀରେ ମୋଟ 9,50,649 ଜଣ ମତଦାତା 294 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ମତଦାତାଙ୍କ ମଧ୍ୟରୁ 24,919 ଜଣ ପ୍ରଥମ ଥର ଲାଗି ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 1,069 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ 30 ପିଙ୍କ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ 15 ଏବଂ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ 2 ଅନୁରୂପ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନ ଲାଗି ପୁଡୁଚେରୀରେ ମୋଟ 4,836 ଜଣ ସରକାରୀ କର୍ମଚାରୀ, 2,791 ପୁଲିସ କର୍ମଚାରୀ ଏବଂ 173 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏତଦ୍ବ୍ୟତୀତ ନିର୍ବାଚନ ଆୟୋଗଙ୍କର ଆନ୍ତର୍ଜାତିକ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଅଧୀନରେ ପୁଡୁଚେରୀର ମତଦାନ ପ୍ରକ୍ରିୟା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଲାଗି 6 ଦେଶର 9 ଜଣ ପ୍ରତିନିଧି ସେଠାରେ ଉପସ୍ଥିତ ଥିବା ଜଣାପଡ଼ିଛି। ଏହି ଦେଶଗୁଡ଼ିକ ହେଲା କିର୍ଗିଜସ୍ତାନ, କୋଟେ ଡି ଆଇଭରି, ମାଲଡୋଭା, ମଙ୍ଗୋଲିଆ, ଗୁଆନା ଏବଂ ଭୁଟାନ। କେରଳମ୍ରେ ମୋଟ 883 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 2,71,00,000 ମତଦାତା 30,495 ଭୋଟ୍ କେନ୍ଦ୍ରରେ ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ 2,040 କେନ୍ଦ୍ରକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟର 160 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ସମେତ ରାଜ୍ୟ ପୁଲିସ୍ର 76,000 କର୍ମଚାରୀ ନିୟୋଜିତ ହୋଇଛନ୍ତି। ମତଦାନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି। ଆସାମ ବିଧାନସଭା ନିର୍ବାଚନରେ 69 ଜଣ ମହିଳାଙ୍କ ସମେତ ମୋଟ 722 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ। ରାଜ୍ୟର 2,50,000 ଉର୍ଦ୍ଧ୍ୱ ମତଦାତା ମୋଟ 31,490 ବୁଥ୍ରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ 6,40,000 ଉର୍ଦ୍ଧ୍ୱ ଯୁବ ଭୋଟର ପ୍ରଥମ ଥର ଲାଗି ଆଜି ମତଦାନ କରିବେ। ମୋଟ ମତଦାନ କେନ୍ଦ୍ର ମଧ୍ୟରୁ 4,021 କେନ୍ଦ୍ର କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହେଉଛି। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଇରାନ ସହିତ ସିଧାସଳଖ କଥାବାର୍ତ୍ତା କରିବା ଲାଗି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ଇସଲାମାବାଦ ଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି ବୋଲି ହ୍ୱାଇଟ୍ ହାଉସ୍ର ଗଣମାଧ୍ୟମ ସଚିବ କ୍ୟାରୋଲିନ୍ ଲେଟିଭ୍ କହିଛନ୍ତି। ସେ କହିଛନ୍ତି ଆସନ୍ତା ଶନିବାର ସକାଳେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ବୈଠକରେ ଏହି ପ୍ରତିନିଧି ମଣ୍ଡଳୀରେ ମଧ୍ୟପ୍ରାଚ୍ୟ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକପ୍ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜାମାତା ଜାରେଦ୍ କୁଶନର୍ ଅଂଶଗ୍ରହଣ କରିବେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ସହିତ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ପରେ ଇସଲାମାବାଦକୁ ତେହେରାନ ନିଜର ପ୍ରତିନିଧି ମଣ୍ଡଳୀ ପଠାଇବ ବୋଲି ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ସ୍ପଷ୍ଟ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଏହି ଯୁଦ୍ଧରେ 2 ଲାଗି ଅସ୍ତ୍ରବିରତି ଘୋଷଣା କରାଯିବା ପରେ କଥାବାର୍ତ୍ତା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପକ୍ଷରୁ ଲେବାନନ୍ର କେତେକ ସ୍ଥାନ ଉପରେ ଗତକାଲି ଆକ୍ରମଣ କରାଯାଇଛି। ତେବେ ଏହି ଆକ୍ରମଣ ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି ବୋଲି ଇରାନ ଅଭିଯୋଗ କରିଛି। ଇସ୍ରାଏଲ୍ର ଏହି ଆକ୍ରମଣରେ ଲେବାନନ୍ର 100+ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଏହି ଆକ୍ରମଣ ପ୍ରତିବାଦରେ ହର୍ମଜ୍ ପ୍ରଣାଳୀକୁ ପୁଣି ଅବରୋଧ କରାଯିବ ବୋଲି ଇରାନ ଘୋଷଣା କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ମରିସସ୍ ଓ ସଂଯୁକ୍ତ ଆରବ ଏମିରେଟ୍ସକୁ ସରକାରୀ ଗସ୍ତରେ ଯିବେ। ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର ମରିସସ୍ଠାରେ ଅନୁଷ୍ଠିତ ହେବାକୁ ଥିବା ନବମ ଭାରତୀୟ ମହାସାଗର ସମ୍ମିଳନୀରେ ଅଂଶଗ୍ରହଣ କରି ନିଜର ଅଭିଭାଷଣ ପ୍ରଦାନ କରିବେ। ଏହି ଗସ୍ତ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମରିସସ୍ର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିବେ। ଏହାଛଡ଼ା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା ମଧ୍ୟ କରାଯିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଅବସରରେ ଡକ୍ଟର ଜୟଶଙ୍କର ଅନ୍ୟ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତର ପଡ଼ୋଶୀ ପ୍ରଥମ ନୀତି, ଭିଜନ ମହାସାଗର ଏବଂ ଗ୍ଲୋବାଲ୍ ସାଉଥ୍ ପ୍ରତି ନିଜର ପ୍ରତିବଦ୍ଧତା ବୈଦେଶିକ ମନ୍ତ୍ରୀଙ୍କର ଏହି ଗସ୍ତରୁ ପ୍ରତିଫଳିତ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର ଆସନ୍ତା 11-12 ତାରିଖ ଦୁଇ ଦିନ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ଏହି ଅବସରରେ ସେ ୟୁଏଇର ନେତୃବୃନ୍ଦଙ୍କ ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଭାରତ ଓ ୟୁଏଇ ସମନ୍ୱିତ ରଣନୀତିକ ଭାଗିଦାରୀକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ। ପଶ୍ଚିମ ଏସିଆ ସ୍ଥିତି ସମ୍ପର୍କିତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ତୃତୀୟ ବୈଠକ ଗତକାଲି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ସମୀକ୍ଷା କରାଯାଇଛି। ଏତଦ୍ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଏଥିନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି, ସହଯୋଗ ତଥା ଯେକୌଣସି ପ୍ରକାର ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ଲାଗି ସମୟୋଚିତ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଏଲ୍ପିଜି, ପେଟ୍ରୋଲ୍ ଓ ଡିଜେଲ୍ ସମେତ ଚାଷୀମାନଙ୍କ ଲାଗି ସାରର ନିରନ୍ତର ଉପଲବ୍ଧତା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏହି ଦ୍ୱନ୍ଦ୍ୱ ସ୍ଥିତିର ପ୍ରଭାବ ଯେଭଳି ସାଧାରଣ ନାଗରିକଙ୍କ ଉପରେ ନ ପଡ଼େ ତାହାକୁ ଦୃଷ୍ଟିରେ ରଖି ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଗତ ପ୍ରାୟ 40 ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଦେଇ ସର୍ବାଧିକ ସଂଖ୍ୟକ ଜାହାଜ ଭାରତ ଆସିଛି। ଏହି ସମୟ ମଧ୍ୟରେ ପ୍ରାୟ 340,000 ମେଟ୍ରିକ୍ ଟନ୍ର 8 ଏଲ୍ପିଜି ବୋଝେଇ ଜାହାଜ ଭାରତରେ ପହଞ୍ଚିଛି, ଫଳରେ ଦେଶରେ ଏଲ୍ପିଜି ଯୋଗାଣ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହୋଇନଥିବା ଜଣାପଡ଼ିଛି। ଦେଶବ୍ୟାପୀ ଏଲ୍ପିଜି ଉପରେ ନିର୍ଭରଶୀଳତା ହ୍ରାସ କରାଇବା ଉଦ୍ଦେଶ୍ୟରେ ସରକାର ପିଏନ୍ଜି ସଂଯୋଗୀକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଗୁଜରାଟର କଚ୍ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସର୍ଦ୍ଦାର ପୋଷ୍ଟରେ ଆଜି ଶୌର୍ଯ୍ୟ ଦିବସ ପାଳନ କରାଯାଉଛି। ଏହି ଅବସରରେ ସୁରକ୍ଷା ବାହିନୀର ବହୁ ଉଚ୍ଚ ପଦାଧିକାରୀ ସେଠାରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାଛଡ଼ା ଶହୀଦମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହିତ ବ୍ୟାଣ୍ଡ ପରିବେଷଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। 1965 ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସମୟରେ ଭାରତୀୟ ସୁରକ୍ଷା ବାହିନୀର ଅଦମ୍ୟ ସାହସକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଶୌର୍ଯ୍ୟ ଦିବସ ରୂପେ ପାଳନ କରାଯାଇଥାଏ। ଅପରେସନ୍ ଡେଜର୍ଟ ହକ୍ ଅଧୀନରେ ପାକିସ୍ତାନର ପ୍ରାୟ 3,500 ସୈନିକ ଏପ୍ରିଲ 9 ସକାଳେ ଭାରତୀୟ ସୀମାକୁ ଅକ୍ତିଆର କରିବାର ଅପଚେଷ୍ଟାକୁ ସର୍ଦ୍ଦାର ଓ ଟାକ୍ ପୋଷ୍ଟରେ ମୁତୟନ ଥିବା ସିଆର୍ପିଏଫ୍ ଯବାନ ପ୍ରତିହତ କରିଥିଲେ। ଏହି ଅପରେସନ୍ରେ 34 ପାକିସ୍ତାନୀ ସୈନିକ ନିହତ ହୋଇଥିବାବେଳେ 4 ଭାରତ ନିଜ ଅକ୍ତିଆରକୁ ଆଣିବାରେ ସକ୍ଷମ ହୋଇଥିଲା। ତେବେ 7 ସିଆର୍ପିଏଫ୍ କର୍ମଚାରୀ ମଧ୍ୟ ଏହି 15 ଧରି ଚାଲିଥିବା ଅପରେସନ୍ରେ ଅଦମ୍ୟ ସାହସ ଦେଖାଇ ଶହୀଦ ହୋଇଥିଲେ। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 1 ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଗତ ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 4 ୱିକେଟ୍ ହରାଇ 210 ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ୍ ଗିଲ୍ ସର୍ବାଧିକ 70 ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ମୁକେଶ କୁମାର 2 ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 8 ହରାଇ 209 ରନ୍ କରିଥିଲା। ଦଳ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ 92 ରନ୍ କରିଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ରସିଦ୍ ଖାନ୍ 3 ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ମତଗ୍ରହଣ ଆରମ୍ଭ। ଯୁଦ୍ଧବିରତି ଘୋଷଣା ପରେ ଇରାନ୍ ସହିତ ସିଧାସଳଖ କଥାବାର୍ତ୍ତା କରିବା ଲାଗି ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ପାକିସ୍ତାନ ଯିବ ଆମେରିକୀୟ ପ୍ରତିନିଧିମଣ୍ଡଳୀ। ମରିସସ୍ ଓ ସଂଯୁକ୍ତ ଆରବ ଏମିରେଟ୍ସକୁ ଆଜିଠାରୁ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗୁଜରାଟର ସର୍ଦ୍ଦାର ପୋଷ୍ଟରେ ଆଜି ପାଳନ କରାଯାଉଛି ଶୌର୍ଯ୍ୟ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସକୁ 1 ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।